ନମସ୍କାର, ମୁଁ ରିନା ମହାରଣା କହୁଛି, 85 ନମ୍ବର ୱାର୍ଡରୁ ଭଗବତ ମଠ ବସ୍ତି। ଆମର ପ୍ରୋବ୍ଲେମ ହଉଛି ଯୋଉ ଡ୍ରେନ ଭିତରେ ପାଣି ପାଇପ ଆସିଛି, ସେଇଟା ଡ୍ରେନ ଟିକେ ସଫା ରଖିବେ, 24 ଘଣ୍ଟା ଟିକେ ପାଣି ଛାଡ଼ିବେ, ଆଉ ଧୂଆଁ ଗାଡି ମଶା ପାଇଁ ଧୂଆଁ ଗାଡି ଟିକେ ଛାଡ଼ିବେ, ସେଇଟା ଆମର ଅଭିଯୋଗ ଅଛି।